ભાગવતમ દસમ સ્કંદ ષષ્ઠ અધ્યાય શ્લોક 4 સા ખેતરી એકદા ઉત્પત્ય પૂતના નંદગોકુળમ જોષિત્વા માયા આત્માનં પ્રાવિશત્ કામચારિણી સા કેચરી એકોદોત્પત્ય સા કેચરી એકોદોત્પત્ય ભૂતનાનંદગોકુળમ જોષિત્વા માયાત્માનં પ્રાવિશત કામચારિણી સાખેચરી એકદોત્પત્ય ભૂતનાનંદગોકુળમ જોષિત્વા માયાત્માનં પ્રાવિશત કામચારિણી ભૂલ હતી ફિટિંગ મિસ્ટેક હતી. સા સે પૂતના ખેચરી આકાશમાં કરે વિચરણ કરી એકદા એક સમયે ઉત્પત્ય આકાશ માર્ગરે ગમન કરુલા પૂતના પૂતન રાક્ષસી નંદગોકુળમ નંદ મહારાજક વાસસ્થાન ગોકુળરે જોષિત્વા એક સુંદરી રમણી રૂપ ધારણ કરી માયા માયાશક્તિ દ્વારા આત્માનં સ્વયં પ્રાવિશ પ્રવેશ કલા કામચારિણી જે નિજ ઈચ્છાનુસારે વિચરણ કરીપારે. શ્લોકરણ વાત ખરે સ્વચ્છાચારિણી પૂતના રાક્ષસી નિજ માયાશક્તિ બળરે એક સુંદરી નારી રૂપ ધારણ કરી આકાશ માર્ગરે વિચરણ કરું કરું નંદ મહારાજક વાસસ્થાન ગોકુળરે પ્રવેશ કલા. એવા વાતરે દુર્ભાગ કહુંછ જે રાક્ષસમાને માયાશક્તિ બળરે જંત્ર વિના સાહાય્યરે આકાશરે વિચરણ કરીપારંતી. ભારતવર્ષરે કૌણસી કૌણસી સ્થાનરે વર્તમાન સુદ્ધા માયાકુ ડાકી અચ્છા જેમાને રાક્ષસ ઉપરે બસી અતિ અલ્પ સમય મધ્યરે ગોટે સ્થાનરુ આઉ ગોટે સ્થાનકુ ઉડી જઈપારંતી. સે વિદ્યા પૂતનાકુ જણાથિલા એક અતિ સુંદરી રમણી રૂપ ધારણ કરી સે નંદ મહારાજક આળય ગોકુળરે પ્રવેશ કરીથિલા. નમો સદભક્તમણે મણિપુર પ્રભુપાદન સર્વાણી પ્રચાર નિરતાય. હરે કૃષ્ણ પુસ્તક સદાનંદ માતૃવૃંદ, આજે આમર સન્ડે પ્રોગ્રામ અચ્છી. આજે હું ભાવતી બધે ભાગવત ક્લાસ હવે નહીં બધા આમર સાંજ કહીએ 10-6-4 પાઠ કરાજ એવું આમે શેષ ભાવરે એ દશમ સ્કંદ ષષ્ઠ અધ્યાય પરે જો આલોચના કરુચે એ ષષ્ઠાધ્યાય હતી પૂતના બદ્ધ. ષષ્ઠાધ્યાયરે ભગવાનંકર એ લીલાટી હતી એ 6 દિનર લીલા. ભગવાનંકર લીળા વૃંદાવનરે 11 વર્ષ કાળ ચાલીથિલા. એ જેતળે જન્મ સમયરે ભગવાનંકર જન્મ કર્મ સમય દિવ્ય. ભગવાનંકર જન્મ ઠારુ આરંભ કરી સબુકિછ હતી દિવ્ય. તેણુ ભગવાન જેતળે આસિલે આમે જો જન્મગ્રહણ કરુચે આમે આમર જે રહીચી କର୍ମକୁ କରୁଛେ ସେଇ ଅନୁସାରେ ଆମର କର୍ମଣା ଦୈବନେତ୍ରୀଣ ଜନ୍ତୁ ଦିଗକୁ ପତାଇ ଆମେ ଯେଉଁଭଳି ଭାବରେ କର୍ମ କରୁଛେ ସେଇଭଳି ଭାବରେ ଆମେ ଆମର ପରଜନ୍ମ ନିର୍ଦ୍ଧାରିତ ହେଉଛେ। କିନ୍ତୁ ଭଗବାନଙ୍କର ଯେଉଁ ଜନ୍ମ ହେଉଛି ଭଗବାନ ଅଯୋପି ସନ୍ନବୟାତ୍ମା ଭଗବାନଙ୍କର ଜନ୍ମ ନାହିଁ କିନ୍ତୁ ସେ ଜନ୍ମ ନିଅନ୍ତି ଆମର ମଙ୍ଗଳ କରିବା ପାଇଁ ଭଗବାନ ଆସନ୍ତି। ପରିତ୍ରାଣାୟ ସାଧୁନା ପିନାଶାୟ ଚତୁଷ୍କୃତା ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମୀ ଯୁଗେ ଯୁଗେ ଭଗବାନ ବିଭିନ୍ନ ତାଙ୍କର ଅଭିଳାଷ ରହିଛି ଭଗବାନଙ୍କର ବିଶେଷ ଭାବରେ କେମିତି ଜୀବମାନଙ୍କୁ ଉଦ୍ଧାର କରାଯିବ ସେଥିପାଇଁ ଭଗବାନ ଆସନ୍ତି ବିଭିନ୍ନ ସମୟରେ ଆସନ୍ତି। ତେଣୁ ଭଗବାନ ଯେଉଁ ଆସନ୍ତି ଆସିବା ପୂର୍ବରୁ ମଧ୍ୟ ଦେବତାମାନେ ଯାଇ ଭଗବାନ ପ୍ରାର୍ଥନା କରନ୍ତି। ଏ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଗଲା ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଭଗବାନ ଯାଇ ବ୍ରହ୍ମା ଶିବ ଏବଂ ଅନ୍ୟାନ୍ୟ ଦେବତାମାନେ ଯେଉଁ ଭଗବାନ ପ୍ରାର୍ଥନା କରୁଛନ୍ତି ତେଣୁ ଭଗବାନ ପ୍ରାର୍ଥନାରେ ଭଗବାନ ପ୍ରୀତ ହୋଇକରି ଦେବତାମାନଙ୍କ ପ୍ରାର୍ଥନାରେ ଭଗବାନ ପ୍ରୀତ ହୋଇକି ଆସିଛନ୍ତି। ତେଣୁ ଯେତେବେଳେ ଭଗବାନ ମାତୃଗର୍ଭରେ ଅଛନ୍ତି ଦେବତାମାନେ ତାଙ୍କୁ ସ୍ତୁତି କରୁଛନ୍ତି ତୃତୀୟ ଅଧ୍ୟାୟରେ ଶେଷ ବର୍ଣ୍ଣନା କରାଯାଇଛି ଗର୍ଭସ୍ତୁତି। ତୃତୀୟ ଅଧ୍ୟାୟରେ ଭଗବାନଙ୍କର ଆବିର୍ଭାବ ବିଷୟରେ ବର୍ଣ୍ଣନା କରାଯାଇଛି କିଭଳି ସେ ମଥୁରା ଯେଉଁ ବନ୍ଦୀଶାଳାରେ କଂସର ବନ୍ଦୀଶାଳାରେ ଭଗବାନ ଆବିର୍ଭୂତ ହୋଇଥିଲେ ଅଦ୍ଭୁତ ଭଗବାନ ଜନ୍ମ ହେଉଛନ୍ତି ସାମାନ୍ୟ ପିଲାବେଳେ ସେ ଆସୁନାହାନ୍ତି ଭଗବାନ ସ୍ୱୟଂ ଚତୁର୍ଭୁଜଧାରୀ ନାରାୟଣ ରୂପରେ ଆବିର୍ଭାବ ହେଉଛନ୍ତି। ତେଣୁ ମା ଦେବତୀଙ୍କ ପ୍ରାର୍ଥନାରେ ସେ ଶିଶୁ ଭଳି ମନୁଷ୍ୟ ଶିଶୁ ଭଳି ହୋଇଯାଇଛନ୍ତି। ତେଣୁ ତାହା ପରେ ଯେତେବେଳେ ଭଗବାନ କହିଲେ ଠିକ ଅଛି ତୁମେ ଯଦି ଭୟ କରୁଛ ମୋତେ ନେଇକରି ନନ୍ଦ ଗୋପୁଳରେ ଛାଡ଼ିଦେଇ ଆସ ବସୁଦେବ ନେଇ ତାଙ୍କୁ ଗୋକୁଳରେ ଛାଡ଼ିକି ଆସିଲେ। ତେଣୁ ଭଗବାନ ଯେତେବେଳେ ଆବିର୍ଭାବ ହେଉଛନ୍ତି ପଞ୍ଚମ ଅଧ୍ୟାୟରେ ଭଗବାନଙ୍କର ଯେଉଁ ନନ୍ଦ ଉତ୍ସବ ଆମର ଆସନ୍ତା 3 ସେପ୍ଟେମ୍ବରରେ ଭଗବାନଙ୍କର ଆବିର୍ଭାବ ଉତ୍ସବ ପାଳନ କରିବା 5,500 ବର୍ଷ ତଳେ ଭଗବାନ ଆବିର୍ଭାବ ହୋଇଥିଲେ ଏବଂ ତା ପରଦିନ ହେଉଛି ନନ୍ଦ ଉତ୍ସବ ଯେଉଁ ଉତ୍ସବରେ କି ଆମର ପ୍ରଭୁପାଦ ମହାରାଜଙ୍କ ମଧ୍ୟ ଆବିର୍ଭାବ ହୋଇଥିଲା। ତେଣୁ ପଞ୍ଚମ ଅଧ୍ୟାୟରେ ନନ୍ଦ ଉତ୍ସବ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏହି ସମୟରେ ନନ୍ଦ ଏବଂ ଅନ୍ୟାନ୍ୟ ଗୋପମାନେ ଯାଇଥିଲେ ମଥୁରାକୁ ବର ପ୍ରଦାନ କରିବା ପାଇଁ କଂସକୁ। ସେହି ସମୟରେ ବସୁଦେବ କହିଥିଲେ ଯେ ତୁମେ ଯାଅ ବୃନ୍ଦାବନରେ ବହୁତ ବିଭିନ୍ନ ପ୍ରକାର ଉତ୍ପାଦ ହେବ କାରଣ ସେ ଜାଣିଛନ୍ତି କଂସର ଯେଉଁ ରହିଛି ମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିଛି ମନ୍ତ୍ରୀମାନଙ୍କ ସହିତ ଆଲୋଚନା କଲା ପରେ ମନ୍ତ୍ରୀମାନେ କହିଛନ୍ତି ଯେ 10 ଦିନରୁ କମ୍ ବା ବୃଦ୍ଧ ଯେତେ ଛୋଟ ଶିଶୁ ଅଛନ୍ତି ସମସ୍ତଙ୍କୁ ହତ୍ୟା କରାଯିବ। ତେଣୁ ଏ ପୁତନା ସେଥିପାଇଁ ଟେଣ୍ଡର ନେଇଥିଲା ସେ ଟେଣ୍ଡର ଡକାଇଥିଲେ ସେଇଟା ପୁତନା ନେଇଥିଲା ଯେ ମୁଁ ହତ୍ୟା କରିବି ଯେତେ ଶିଶୁ ଅଛନ୍ତି। ତେଣୁ ସେ ପ୍ରଥମେ ଯେଉଁ ହତ୍ୟା କରୁଥିଲା ତାକୁ କିଛିଟା ବର୍ଣ୍ଣନା କରାଯାଇ ନାହିଁ କିନ୍ତୁ ତା ପୂର୍ବରୁ ଯେଉଁ କୁହାଯାଇଛି ଆଚାର୍ଯ୍ୟମାନଙ୍କ ଟୀକାରୁ ସେଇଟା ଜଣାପଡ଼ୁଛି ଯେ ସେ ସବୁ ଅସୁରମାନଙ୍କ ଶିଶୁମାନଙ୍କୁ ହତ୍ୟା କରୁଛି। କାରଣ ଏଇଟା ମୋର ଗୋଟେ ଥିଲା ସନ୍ଦେହ ଥିଲା ଯେ ଭଗବାନ ଆସିଲେ ଭଗବାନ ସାଙ୍ଗରେ ଯେଉଁମାନେ ଆସିଲେ ସାଙ୍ଗ ବାଳକମାନେ ତାଙ୍କୁ ପୁତନା ହତ୍ୟା କରା ଏମିତି ମୁଁ ଭାବୁଥିଲି କିନ୍ତୁ ପୁତନା ଯେଉଁ ପିଲାମାନଙ୍କୁ ହତ୍ୟା କରିଥିବା ପୂର୍ବରୁ ଏକଦା ଯେଉଁ କୁହାଯାଇଛି ଏକଦା ମାନେ ପୂର୍ବରୁ ଯେଉଁ ପିଲାମାନଙ୍କୁ ସେ ମଧ୍ୟ ହତ୍ୟା କରିଛି କିନ୍ତୁ ସେସବୁ ଆମର ଭକ୍ତ ନୁହନ୍ତି ତା ପୂର୍ବରୁ ବର୍ଣ୍ଣନା କରାଯାଇଛି ନା ଯେଉଁଠି ପୂର୍ବ ଶ୍ଳୋକରେ ବର୍ଣ୍ଣନା କରାଯାଇଛି ନ ଯତ୍ର ଶ୍ରବଣାଧିନୀ ରକ୍ଷଣି ସ୍ୱକର୍ମସୁ ପୁଷ୍ପନ୍ତି ସାତତା ଭଟ୍ଟୁ ଯାହାକୁ ଧାନ୍ୟ ସେ ତତ୍ର ହିଁ ଯେତେବେଳେ ପୁତନାବଦ୍ଧ ଲୀଳାଟି କହୁଛନ୍ତି ସୁଖଦେବ ଗୋସ୍ୱାମୀ ପରିକିତ ମହାରାଜ ଭୟ କରିଯାଉଛନ୍ତି ପୁତନା ଆସୁଛି ଶୁଣିକରି ପରିକିତ ମହାରାଜ ଭୟ କରିଗଲେଣି। ତେଣୁ ସୁଖଦେବ ଗୋସ୍ୱାମୀ ଜାଣି ପରିକିତ ମହାରାଜଙ୍କର ଭୟ ଦୂର କରିବା ପାଇଁ ଏ ଶ୍ଳୋକଟି କହିଛନ୍ତି ତେଣୁ ପରିକିତ ମହାରାଜ ଯେଉଁଠି ଭଗବାନଙ୍କର ନ ଯତ୍ର ଶ୍ରବଣାଧିନି ଯେଉଁଠି ଭଗବାନଙ୍କର କଥା କୀର୍ତ୍ତନ ହେଉନାହିଁ ତାଙ୍କର ଶ୍ରବଣ ହେଉନାହିଁ ସେଠି ଏସବୁ ବିଭିନ୍ନ ପ୍ରକାର ଅସୁବିଧା ହେଉଛି ରକ୍ଷଣି ସ୍ୱକର୍ମସୁ ଏ ଯେଉଁ ବିଭିନ୍ନ ବିପଦ ସବୁ ରହୁଛି ସେଠି ସବୁ ରହୁଛି ଆଉ ପୂର୍ବତୀ ସାତଧାମ ଘଟୁ ଜାତୁଧାନ ତତ୍ର ହିଁ ସେମାନେ ଏଇ ଜାତୁଧାନ ବା ଏଇ ଯେଉଁ ପୁତନା ଇତ୍ୟାଦି ସବୁ ରହିଛନ୍ତି ଡାକିନୀ ଇତ୍ୟାଦି ଏମାନେ ସବୁ ବିଭିନ୍ନ ପ୍ରକାର ଉତ୍ପାଦ କରନ୍ତି କେଉଁଠି କରନ୍ତି ନା ଯେଉଁଠି ଭଗବାନଙ୍କର ପୂଜା ଆରାଧନା ହୁଏ ନାହିଁ। ଏତିକି କହିବାର ଉଦ୍ଦେଶ୍ୟ ହେଉଛି ଯେ ସୁଖଦେବ ଗୋସ୍ୱାମୀ କହିଲେ ଯେଉଁ କଥାରୁ ପରିକିତ ମହାରାଜ ଜାଣିଲେ ଯେଉଁଠି ସ୍ୱୟଂ ଭଗବାନ ଅଛନ୍ତି ସେଠି କ'ଣ ଅସୁବିଧା ସ୍ୱୟଂ ଭଗବାନ ରହିଛନ୍ତି। ତ ତେଣୁ ଭଗବାନ ଇଚ୍ଛା ଦେଲେ ସେ ପୁତନା ସବୁ ବିଭିନ୍ନ ଅସୁର ରାକ୍ଷସମାନଙ୍କର ପିଲାମାନଙ୍କୁ ହତ୍ୟା କଲା ପରେ ବର୍ତ୍ତମାନ ଏଠି କହିଦେଉଛନ୍ତି ସା ଖେଚରୀ ଏକଦା ଉଦ୍ଭିଦ୍ୟ ସେ ଖେଚରୀ ଖେଚରୀ କହିଲେ ଆକାଶରେ ଖେଚର ମାନେ ପକ୍ଷୀମାନଙ୍କୁ ଖେଚର ବି କୁହାଯାଏ ପକ୍ଷୀମାନେ ଆକାଶରେ ଭ୍ରମଣ କରନ୍ତି କାରଣ ପକ୍ଷୀମାନଙ୍କର ଡେଣା ଅଛି ପକ୍ଷ ଅଛି ଯେଉଁଥିପାଇଁ ସେ ଉଡ଼ିପାରନ୍ତି କିନ୍ତୁ ଯେଉଁମାନେ ଯୋଗସିଦ୍ଧି ପ୍ରାପ୍ତ ହୋଇଛନ୍ତି ସେମାନେ ମଧ୍ୟ ଯାଇପାରିବେ କିନ୍ତୁ ନାରଦମୁନି ଆକାଶରେ ବିତରଣ କରନ୍ତି ମହାକାଶ ଚାଲି ସିଏ ଆକାଶରେ ଯେଉଁ ଚାହିଁଲେ ସେ ଯାଇପାରିବେ କାରଣ ଇଏ ଗୋଟେ ରହିଛି ସିଦ୍ଧି ରହିଛି ଅଣିମା ସିଦ୍ଧି ଲଘିମା ଏଇଟା ଯେଉଁ ଆଠଟି ମୁଖ୍ୟ ସିଦ୍ଧି ରହିଛି ତା ଦେହରୁ ଇଏ ଲଘିମା ଲଘୁ ହୋଇଯିବ ଆମର ଯେଉଁ ଶରୀର ରହିଛି ଶରୀରର ଯେଉଁ ଓଜନ ରହିଛି ସେଇଟା ଲଘୁ ହୋଇଯିବ ଲଘୁ ହୋଇଗଲେ ଆମେ ସବୁ ଟିକେ ଉଡ଼ିପାରିବା ତେଣୁ ଏ ସ୍ଥିତି ଯେଉଁମାନେ ପ୍ରାପ୍ତ ହୋଇଛନ୍ତି ସେମାନେ ସବୁ ଟିକେ ଯାଇପାରିବେ ଲଘୁ ଲଘିମା ସ୍ଥିତି ପ୍ରାପ୍ତ ହୋଇଛନ୍ତି ଲଘୁ ହୋଇଯିବେ ତେଣୁ ଖେଚେରୀ ମଧ୍ୟ ଏଇ ଯେଉଁ ପୁତନା ତାଙ୍କର ଗୋଟେ ଫ୍ୟାମିଲି ଅଛି ମୋର ଫ୍ୟାମିଲି ରହିଛି ବକ ବକି ଏବଂ ଅଗାସୁର ଦୁଇ ଭାଇ ଗୋଟେ ଭଉଣୀ ତେଣୁ ଏ ହାପି ଫ୍ୟାମିଲି ଥିଲେ ଏମାନେ ଭଗବାନ ଭଜନ ନ କରିକି ସୁଖୀ ହେଉଥିଲେ ସେମାନେ ବୋଲି ଭାବୁଥିଲେ ଯାହା ହଉ ବକି ଆଗ ଆସିଛି ଯଦିଓ ଭଗବାନଙ୍କୁ ହତ୍ୟା କରିବା ପାଇଁ ଆସିଛି କିନ୍ତୁ ଭଗବାନ ବଡ଼ କରୁଣାମୟ ଏ ତୃତୀୟ ସ୍କନ୍ଧରେ ଏଇଟା ବର୍ଣ୍ଣନା କରାଯାଇଛି ଯେ ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 23 ଶ୍ଳୋକରେ କଥା କିଏ ବିଦୁରଙ୍କୁ କହୁଛନ୍ତି ମୈତ୍ର ବିଦୁରଙ୍କୁ କହୁଛନ୍ତି ଉଦ୍ଧବ ଯେ ଭଗବାନଙ୍କର ଯେଉଁ ଲୀଳାଟି ହେଇଥିଲା ହୋ ପକ୍ଷୀ ସ୍ତନକାଳ କୁଟଂ ଜିଘା ସ୍ୱୟା ପାୟ ଗପି ଅସାଧି ଲେଭେ ଗତି ଧାତୁ ଚିତାନ୍ତ ତୌନ୍ୟଂ କମ୍ବା ଦୟାଣ ଶରଣଂ ବ୍ରଜେମ ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ କାହିଁକି ନା ସୁଖଦେବ ଗୋସ୍ୱାମୀ ଯେତେବେଳେ ପ୍ରଥମେ ମାତୃଗର୍ଭରୁ ଆସିଲେ ବହୁତ ବର୍ଷ କାଳ ମାଆଙ୍କର ଗର୍ଭରେ ଥିଲେ 15-16 ବର୍ଷ କାଳ ତେଣୁ ଯେତେବେଳେ ସେ ଜନ୍ମ ନେଲେ ସାଙ୍ଗେ ସାଙ୍ଗେ ଚାଲିଲେ ପ୍ରବଜ୍ୟା କରିବା ପାଇଁ ଜଙ୍ଗଲକୁ ଚାଲିଗଲେ ତେଣୁ ସେ ବ୍ରହ୍ମ ଆରାଧନା କରୁଥିଲା ବେଳେ ସେତେବେଳେ ସେ ଏଇ ଶ୍ଳୋକଟି ଶୁଣି ଏଇ ଭଗବାନ ପ୍ରତି ଆକର୍ଷିତ ହେଇକି ଆସିଲେ ଏବଂ ପିତାଙ୍କୁ ଆସି ଏଇ ଭାଗବତଙ୍କୁ ଶ୍ରବଣ କରିଛନ୍ତି ତେଣୁ ଏ ଶ୍ଳୋକଟି ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 23 ଶ୍ଳୋକରେ କୁହାଯାଇଛି ଉଦ୍ଧବ କହିଛନ୍ତି ବିଦୁରଙ୍କୁ ଯେ ଯେଉଁ ପୁତନା ଆ ପରେ ବର୍ଣ୍ଣନା କରାଯିବ ଷଷ୍ଠ ଅଧ୍ୟାୟ ବର୍ଣ୍ଣନା କରାଯିବ ପୁତନାର କୌଣସି ଯୋଗ୍ୟତା ନଥିଲା ଭଗବାନ ପାଖକୁ ଯିବା ପାଇଁ ମଧ୍ୟ ଏତେ ସହଜ ନୁହଁ ଯେଉଁ କୁହାଯାଇଛି ଭଗବତ ଗୀତାରେ କୁହାଯାଇଛି ସପ୍ତମ ଅଧ୍ୟାୟରେ ଦେଶାନ୍ତୁ ଅନ୍ତର୍ଗତ ପାପମ୍ ଜନାନା ପୁଣ୍ୟକର୍ମଣା ତେ ତନ୍ତମ ନିର୍ମୁକ୍ତ ଭଜନ୍ତିମାନ ଦୃଢ଼ବ୍ରତା ଯେଉଁମାନଙ୍କର ପାପକର୍ମର ପ୍ରତିକ୍ରିୟା ଶେଷ ହୋଇଯାଇଛି ପୁଣ୍ୟକର୍ମ ଆରମ୍ଭ ହୋଇଛି ସେମାନେ ଭଗବାନଙ୍କୁ ଭଜନ କରିବେ ତେଣୁ ଯାହା ବି ହଉ ଭଗବାନଙ୍କ ସହିତ ଗୋପ୍ୟ କାମାତ୍ ଭୟା କଂସୋ ଦ୍ୱେଷା ଚୈର୍ଯ୍ୟା ଦୟ ରୂପ ସମ୍ବନ୍ଧାତି ସ୍ନେହ ସ୍ନେହ ଜୁୟଂ ଭକ୍ତ୍ୟା ଦୟଂ ବିଭୁ କତମ ବିନ ବ୍ୟନଶ୍ଚା ପଞ୍ଚାନାମ ପୁରୁଷଂ ପ୍ରତି ତସ୍ମାତ୍ କେନାପି ଉପାୟନ ମନ କୃଷ୍ଣ ନିବେଶ ଏ ସପ୍ତମ ସ୍କନ୍ଧରେ ଆସିବା କଥା ଯୁଧିଷ୍ଠିର ମହାରାଜ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏହାର ଭାଇ ଯିଏ ଅଘାସୁର ବକିର ଭାଇ ଅଘାସୁର ସିଏ ଭଗବାନଙ୍କୁ ହତ୍ୟା କରିବା ପାଇଁ ଆସିଥିଲା କିନ୍ତୁ ସେ ସାଧୁଜୀ ମୁକ୍ତି ପାଇଗଲା ତେଣୁ ଯୁଧିଷ୍ଠିର ମହାରାଜ ଏ ପ୍ରଶ୍ନଟି ପଚାରିବେ ସପ୍ତମ ସ୍କନ୍ଧରେ ନାରଦମୁନି ସେ ପ୍ରଶ୍ନର ଉତ୍ତରରେ କଥା କହିଛନ୍ତି ଯେକୌଣସି ଉପାୟରେ ହେଉନା କାହିଁକି ଜଣେ ଯଦି ଭଗବାନ ସହିତ ଦୂତ ହେବେ ଗୋପୀମାନେ କାମ କାମ କହିଲେ ଶୁଦ୍ଧ ପ୍ରେମ ସେଇଟା ଗୋପୀମାନଙ୍କର ଏହି କାମରେ ଭଗବାନ ସହିତ ପ୍ରତି ଆକର୍ଷିତ ହୋଇଥିଲେ ଗୋପ୍ୟ କାମ ଭୟାତ୍ କଂସ କଂସ ସବୁବେଳେ ଭୟ କରୁଥିଲା ଭଗବାନଙ୍କୁ ଏ କଂସ ଲୀଳା ଖାଲି ବର୍ତ୍ତମାନ କୃଷ୍ଣଙ୍କ ଲୀଳା ସହିତ କଂସ ଲୀଳା ମଧ୍ୟ ମିଶିଯାଇଛି ତେଣୁ କଂସ ଭୟାତ୍ କଂସ ତାପରେ ଗୋପ୍ୟ ଦ୍ୱେଷା ଚୈଜା ଦ୍ୱୟ ରୂପ ଶିଶୁପାଳ ଇତ୍ୟାଦି କଥା ବି ଆସିବ ଏ ଦଶମ ସ୍କନ୍ଧରେ ଏମାନେ ସବୁ ଦ୍ୱେଷ କରୁଥିଲେ ଭଗବାନଙ୍କୁ ଈର୍ଷା କରୁଥିଲେ ଏବଂ ସମ୍ବନ୍ଧା ବିସ୍ନେହ ବୃଷ୍ଟି ବଂଶର ଲୋକମାନେ ଭଗବାନଙ୍କ ସହିତ ସମ୍ବନ୍ଧରେ ସମ୍ବନ୍ଧିତ ଥିଲେ ତାଙ୍କର ବଂଶ ପରମ୍ପରାରେ ଆସୁଛନ୍ତି ଭଗବାନ ସ୍ନେହା ଦୁୟମ୍ ନାରଦମୁନି କହୁଛନ୍ତି ଯୁଧିଷ୍ଠିର ମହାରାଜଙ୍କୁ ତୁମେ ସବୁ ସ୍ନେହରେ ଭଗବାନଙ୍କ ସହିତ ଯୁକ୍ତ ହୋଇଥିଲ ଏବଂ ଭକ୍ତ୍ୟା ଭୟମ୍ ବିଭୁ ଆମେ ସବୁ ଭକ୍ତମାନେ ଭଗବାନଙ୍କ ସହିତ ଭକ୍ତିରେ ଯୁକ୍ତ ହୋଇଛେ କିନ୍ତୁ ବେନ ବେଣ ସେ ପଚାରିଥିଲେ ପ୍ରଶ୍ନ ଯେ କାହିଁକି ବେଣ ଯେ ଭଗବାନ ବିଦ୍ୱେଷ କରି ସେ କାହିଁକି ନର୍ତ୍ତବାଦୀ କରୁଥିଲା ନର୍ତ୍ତବାଦୀ ଲାଭ କରିଥିଲା କିନ୍ତୁ ଇଏ ଯେଉଁ ରହିଛି ଅଭାସର ଇଏ ସାଧୁଜ ମୁକ୍ତି ପ୍ରାପ୍ତ ହେଲା ଏମିତି ସେ ପ୍ରଶ୍ନଟି ଥିଲା ତେଣୁ ନାରାୟଣ କହିଲେ କତମବିନ ବେଣସ୍ୟା ପଞ୍ଚମ ସ୍କନ୍ଧରେ ବେଣ କରାଉ କଥା ଅଛି ବେଣ କୌଣସି ଉପାୟରେ ଭଗବାନ ସବୁ ଯୁକ୍ତ ହୋଇନଥିଲା ସେ ବିଦ୍ୱେଷ କରୁଥିଲା କିନ୍ତୁ ତା'ର ମନଟା ଏତେ ବିଦ୍ୱେଷାତ୍ମକ ନଥିଲା ତେଣୁ ତସ୍ମାତ୍ କେନାପି ଉପାୟନ ମନ କୃଷ୍ଣ ନିବେଶ ତେଣୁ ଯେକୌଣସି ଉପାୟ ହେଉନା କାହିଁକି ମନକୁ ଭଗବାନ ପାଦରେ ପାଖରେ ଲଗାଇବାକୁ ପଡ଼ିବ ତେଣୁ ଏ ଯେଉଁ ବକି ଯେ ପୁତନା ଇଏ ଭଗବାନ ସହିତ ଯୁକ୍ତ ହୋଇଥିଲା ଏଇଭଳି ଭାବରେ ହତ୍ୟା କରିବା ପାଇଁ ଆସିଥିଲା କିନ୍ତୁ ସେ ଉଦ୍ଧାର ପାଇଗଲା କାହିଁକି ନା ସେ ଯେଉଁ ରୂପ ଧାରଣ କରିଛି ସା କେଚେରୀ ଏକଦ ଉତ୍ପତ୍ତି ଉତ୍ପତ୍ତି ଏଠି ପ୍ରିଣ୍ଟିଂ ଭୁଲ ଅଛି ଉତ୍ପତ୍ତି ମାନେ ଆକାଶରେ ଯାଉଛି ଆକାଶରେ ଗମନ କରୁଛି ପୁତନା ନନ୍ଦ ଗୋକୁଳ ସବୁ ଅସୁର ରାକ୍ଷସମାନଙ୍କର ଯେଉଁ ସନ୍ତାନ ଥିଲେ ସେମାନେ ସବୁ ହତ୍ୟା ସରିଲା ଦଶ ଦିନରୁ କମ୍ ଏବଂ ଦଶ ଦିନରୁ ଉର୍ଦ୍ଧ ଯେତେ ସବୁ ହତ୍ୟା ସବୁ ଥିଲେ ବାଳକ ଥିଲେ ସବୁକୁ ହତ୍ୟା କରିସାରିଲା ପରେ ବର୍ତ୍ତମାନ ଏକଥା କଥା ଆସୁଛି ଏକଥା ବର୍ତ୍ତମାନ କାରଣ ଏହାଦ୍ୱାରା ଭଗବାନ ଏଇ ବିନାଶ ହେଲେ ଦୁଷ୍କୃତ ଭଗବାନ ଦୁଷ୍କୃତମାନଙ୍କୁ ବିନାଶ କରୁଛନ୍ତି କାହା ମାଧ୍ୟମରେ ନା ପୁତନା ମାଧ୍ୟମରେ ଦୁଷ୍କୃତମାନଙ୍କୁ ବିନାଶ କରିଛନ୍ତି ରସୁର ପିଲାମାନଙ୍କୁ ହତ୍ୟା କରିଛି ଏଇ ପୁତନା ନିଜ ପିଲାକୁ ହତ୍ୟା କରିବା ମଧ୍ୟ ସେ ବ୍ୟବସ୍ଥା କରିଛନ୍ତି ପ୍ରକୃତ ନ ଦେଖୁ ସ୍ୱାର୍ଥ ଗତିକି ବିଷ୍ଣୁ ପ୍ରକୃତିରେ ଯେଉଁମାନେ ଭଗବାନଙ୍କ ଭକ୍ତ ନୁହନ୍ତି ସେମାନେ ଜାଣନ୍ତି ନାହିଁ ତାଙ୍କର କେଉଁଥିରେ ସ୍ୱାର୍ଥ ରହିଛି ସେମାନେ କଂସର ଯେଉଁମାନେ ରହିଥିଲେ ଉପଦେଷ୍ଟାମାନେ ଥିଲେ ସେମାନେ ମଧ୍ୟ କହିଲେ ସମସ୍ତଙ୍କୁ ମାରିବାକୁ ପଡ଼ିବ ଆମ ପିଲାଙ୍କୁ ଛାଡ଼ିଲା ହେବ ନାହିଁ ଏହାଦ୍ୱାରା ସେମାନେ ପ୍ରକୃତରେ ଜାଣନ୍ତି ନାହିଁ ତାଙ୍କର କେଉଁଥିରେ ସ୍ୱାର୍ଥ ରହିଛି ତାଙ୍କ ନିଜ ପିଲାମାନଙ୍କୁ ମଧ୍ୟ ହତ୍ୟା କରାଗଲା ଏଇ ପୁତନା କରିଛି ଇଏ ପ୍ରକୃତରେ ଭଗବାନଙ୍କ ଦ୍ୱାରା କରାଯାଇଛି ବିନାଶାୟତ ଦୁଷ୍କୃତା ଏ ଯେଉଁ ଦୁଷ୍କୃତ ଯେଉଁମାନେ ଅସୁର କୂଳରେ ଆସୁଛନ୍ତି ଅସୁର ସନ୍ତାନମାନେ ସେମାନେ ସବୁ ଦୁଷ୍କୃତ ତେଣୁ ସେମାନଙ୍କୁ ହତ୍ୟା କଲା ପୁତନା ଏଇଟା ମଧ୍ୟ ଭଗବାନ ଏଇ ଛଅ ଦିନ ଥିଲାବେଳେ ଏ ଲୀଳାଟି କରିଛନ୍ତି ଇଣ୍ଡାଇରେକ୍ଟଲି କରିଛନ୍ତି ନିଜେ ହତ୍ୟା କରିନାହାନ୍ତି ପୁତନା ଦ୍ୱାରା ହତ୍ୟା କରିଛନ୍ତି ତେଣୁ ସବୁ ପୁତନା ସବୁ ଅସୁରମାନଙ୍କୁ ବିନାଶ କଲା ପରେ ଛୋଟ ପିଲାମାନଙ୍କୁ ବିନାଶ କଲା ପରେ ବର୍ତ୍ତମାନ ପୁତନା ଆସୁଛି ଏକଦା ପୁତନା ନନ୍ଦ ଗୋକୁଳ ବର୍ତ୍ତମାନ ସେ ଉଦ୍ଧାର ପାଇବ ଭଗବାନ କାର୍ଯ୍ୟ କରିଛି ମଧ୍ୟ ଗୋଟେ ଦୃଷ୍ଟିରୁ ସବୁ ଭଗବାନ କାର୍ଯ୍ୟ କରିଛି ଭଗବାନ ସେବା କରିଛି ଆମେ ଯେଉଁଭଳି ଭାବରେ ଭଗବାନଙ୍କୁ ସେବା କରୁଛେ ସେଇଭଳି ଭାବରେ ପୁତନା ମଧ୍ୟ ଭଗବାନଙ୍କୁ ସେବା କଲା କି ସେବା କଲା ପରେ ବର୍ଣ୍ଣନା କରାଯିବ ଏଇଟା ବର୍ଣ୍ଣନା କରାଯାଇ ନାହିଁ ଏ ଯେଉଁ ଛୋଟ ପିଲାମାନଙ୍କୁ ହତ୍ୟା କଲା ଇଏ ଭଗବାନଙ୍କର ଗୋଟେ ସେବା ହେଲା କାରଣ ଭଗବାନଙ୍କର ଯେଉଁ ମିଶନ ରହିଛି ବିନାଶ ସାହାଯ୍ୟ ଦୁଷ୍କୃତା ଦୁଷ୍କୃତମାନଙ୍କୁ ସେ ବିନାଶ କରିବେ ଭଗବାନ ତେଣୁ ସେଥିରେ ଯେଉଁମାନେ ସାହାଯ୍ୟ କରନ୍ତି ସେ ମଧ୍ୟ ଭଗବାନଙ୍କର ସହାୟକ ହେଲେ ସେମାନେ ଭଗବାନଙ୍କର ସେବାକାରୀ ହେଲେ ତେଣୁ ସରିଲା ପରେ ବର୍ତ୍ତମାନ ପୁତନା ଆସିଲା ରିୱାର୍ଡ ନେବା ପାଇଁ ପୁରସ୍କାର ପାଇବ ତେଣୁ ସେ କ'ଣ କଲା ନା ସା କେଚେରୀ ଏକଦା ଉତ୍ପତ୍ତି ପୁତନା ନନ୍ଦଗୋକୁଳ ବର୍ତ୍ତମାନ ନନ୍ଦଗୋକୁଳକୁ ଆସି ପହଞ୍ଚିଗଲା ମଥୁରାରେ ବା ଅନ୍ୟାନ୍ୟ ସବୁ ଯେଉଁ ରହିଥିଲେ ଅସୁରମାନଙ୍କର ବାଳକମାନଙ୍କୁ ହତ୍ୟା କଲା ପରେ ବର୍ତ୍ତମାନ ସେ ନନ୍ଦଗୋକୁଳକୁ ଆସୁଛି ବ୍ରଜକୁ ଆସୁଛି ଏସବୁ ହତ୍ୟା କଲା ପରେ ତାର ଯୋଗ୍ୟତା ହେଲା ବ୍ରଜକୁ ଆସିବା ପାଇଁ ନହେଲେ ଯୋଗ୍ୟ ହେବ ଏଇ ମଧ୍ୟରେ ଆସି ବ୍ରଜକୁ ଆସିବା ପାଇଁ ସେ ନନ୍ଦ ବ୍ରଜରେ ମଧ୍ୟ ନନ୍ଦ ଗୋକୁଳ ଗୋକୁଳକୁ ଆସିଗଲା ଭଗବାନ ଜନ୍ମ ହେଇଛନ୍ତି ନନ୍ଦ ମହାରାଜ ଅଛନ୍ତି ନନ୍ଦ ଗୋକୁଳ ସେଠିକି ଆସିଲା ଯୋଶିତ୍ୱା ବହୁତ ସୁନ୍ଦର ରୂପ ଧାରଣ କରିଛି କାରଣ କାମଚାରିଣୀ ସେ ଯେଉଁ ରୂପ ଚାହିଁବ ସେଇଟା ଗ୍ରହଣ କରିବ ଇଏ ମଧ୍ୟ ଗୋଟେ ଯୋଗସିଦ୍ଧି ଯେଉଁ ରୂପ ଚାହିଁବ ସେ ରୂପକୁ ସେ ପ୍ରାପ୍ତ ପାଇପାରିବ କାମଚାରିଣୀ କାମ କାମ ବସାଇଟା ବିଶ୍ୱ ରହିଛି ଯୋଗସିଦ୍ଧି ରହିଛି ଆପଣ ଯାହା କାମନା ଦେବେ ସେଇଟା ପ୍ରାପ୍ତ ହୋଇପାରିବେ କାମ ବସାଇଟା ତେଣୁ ଇଏ ମଧ୍ୟ ସେଭଳି ଭାବରେ ଯୋଗସିଦ୍ଧି ପ୍ରାପ୍ତ ହୋଇଥିଲା ଯେଉଁଥିପାଇଁ ଗୋଟେ ସୁନ୍ଦର ରୂପ ଧାରଣ କଲା ଏତେ ସୁନ୍ଦର ରୂପ ଧାରଣ କଲା ବୃନ୍ଦାବନବାସୀମାନେ ଜାଣି ଭାବିଲେ ଇଏ ହେଉଛନ୍ତି ସ୍ୱୟଂ ଲକ୍ଷ୍ମୀ ଆସୁଛନ୍ତି ଏ ଗୋଟେ ପଦ୍ମ ଧରିକି ଚାଲୁଥିଲା ଏପରି ବର୍ଣ୍ଣନା କରାଯିବ ତାକୁ ଭିଡ଼ିଓ କରିଛନ୍ତି ସୁଖଦେବ ଗୋସ୍ୱାମୀ ତାକୁ ଯେଉଁ ଭାଗବତ ବର୍ଣ୍ଣନା କରିବା ସମୟରେ ଭିଡ଼ିଓ କରିଛନ୍ତି ଆପଣ ଯଦି ଠିକ୍ ଭାବରେ ଶ୍ରବଣ କରିବେ ସେ ଭିଡ଼ିଓଟି ଦେଖିପାରିବେ କେତେ ସୁନ୍ଦର ରୂପ ସେ ବର୍ଣ୍ଣନା କରାଯିବ ଏବଂ ଗୋଟେ ପଦ୍ମ ଫୁଲ ଧରିକି ସେ ଚାଲିଥିଲା ବହୁତ ସୁନ୍ଦର ଚାଲି ମଧ୍ୟ ତା'ର ତେଣୁ ଯୋଶିତ୍ୱା ମାୟାତ୍ମାନ ମାୟାରେ ବା ତାର ଯେଉଁ ଯୋଗ ସ୍ଥିତି ରହିଛି ସେ ହୃଦୟରେ କ'ଣ ପ୍ରାବିଶ୍ୟ କାମଚାରିଣୀ ନନ୍ଦଗୋକୁଳରେ ଆସି ପହଞ୍ଚିଗଲା, ନନ୍ଦଗୋକୁଳରେ ଆସି ପହଞ୍ଚିଗଲା। ତେଣୁ ତାକୁ ଦେଖିକିରି ଲୋକମାନେ ସିଏ ଆଉ ପଚାରିବା ପଡ଼ିଲା ନାହିଁ କୃଷ୍ଣଙ୍କର କେଉଁଠି କୃଷ୍ଣ, ସେ ତ ଜାଣିଛି ଦଶ ଦିନରୁ କମ୍ ଏବଂ ଅଧିକ ଏଇମାନଙ୍କୁ ମାରିବ, ତାର ମିଶନ ହେଉଛି ଏଇଟା, ଟାର୍ଗେଟ୍ ହେଉଛି ସେଇଟା, ସେମାନଙ୍କୁ ମାରିବ। ତେଣୁ ସେଠି ପ୍ରଥମେ ଅବଶ୍ୟ ନନ୍ଦଗୋକୁଳରେ ମଧ୍ୟ ବହୁତ ଛୋଟ ପିଲାମାନେ ଥିଲେ, କିନ୍ତୁ ଭଗବାନ ତାଙ୍କର ତାଙ୍କର ଭକ୍ତମାନଙ୍କୁ ରକ୍ଷା କରିବେ, ପରିତ୍ରାଣ ସାଧନା ତାଙ୍କର ଭକ୍ତମାନଙ୍କୁ ରକ୍ଷା କରିବେ ଭଗବାନ। ତେଣୁ ତାଙ୍କ ପାଖକୁ ଆଉ ସେ ଯାଇନି, ଏଇଟା ଭଗବାନଙ୍କ ଦ୍ୱାରା ନିର୍ଦ୍ଦେଶ ଦେଇ ସେ କାର୍ଯ୍ୟ କରୁଛି, ଆମେ ଯେହେତୁ କାର୍ଯ୍ୟ କରୁଛି ଭଗବାନଙ୍କ ପାଇଁ ଅନୁମତି ନଦେଲେ ସେ ସମ୍ଭବ ନାହିଁ। ଉପଦ୍ରଷ୍ଟା ଅନୁମନ୍ତା ଭର୍ତ୍ତା ଭୋକ୍ତା ମହେଶ୍ୱର, ଭଗବାନ ଅନୁମତି ପ୍ରଦାନ ନ କଲେ କିଛି କାର୍ଯ୍ୟ ହୋଇପାରିବ ନାହିଁ। ବୃନ୍ଦାବନରେ ମଧ୍ୟ ବହୁତ ଛୋଟ ପିଲା ଥିଲେ, ଭଗବାନଙ୍କର ସବୁ ସାଙ୍ଗ ବାଳକମାନେ ସବୁ ଆସିଛନ୍ତି, ସାଙ୍ଗ ବାଳକମାନେ ସବୁ ଆସିଛନ୍ତି, ତେଣୁ ସେମାନେ ମଧ୍ୟ ସେହି ବୟସର ଦେଇଥିବେ ପାଖାପାଖି, ତାଠୁ ବଡ଼ ତାଠୁ କମ୍ ବି ଖାଇପାରନ୍ତି। କିନ୍ତୁ ଇଏ ଯେଉଁ ଥିଲେ ଛଅ ଦିନର କୃଷ୍ଣ ଥିଲେ ଛଅ ଦିନର, କିନ୍ତୁ ଗୋକୁଳରେ ଆଉ କାହାକୁ ସେ ହତ୍ୟା କରେ ନାହିଁ, ଆଉ କେଉଁ ଛୋଟ ପିଲାଙ୍କୁ ଯାଇନି, ସିଧା ଭଗବାନଙ୍କ ବ୍ୟବସ୍ଥାରେ ସେ ଆସି ନନ୍ଦଗୋକୁଳରେ ପହଞ୍ଚିଗଲା। ତେଣୁ ସମସ୍ତେ ଯଦି ଦେଖୁଛନ୍ତି ତାକୁ ଦେଖୁଛନ୍ତି କାହାକୁ, ସେ ପୁତନାକୁ ଦେଖୁଛନ୍ତି ଏତେ ସୁନ୍ଦର ରୂପ, ସେ ଭାବୁଛନ୍ତି ଲକ୍ଷ୍ମୀ ଆସୁଛନ୍ତି, ଲକ୍ଷ୍ମୀ ନାରାୟଣଙ୍କର ସନ୍ଧାନରେ ଆସୁଛନ୍ତି, ନାରାୟଣଙ୍କ ସନ୍ଧାନ ଆସୁଛନ୍ତି। ତେଣୁ ନନ୍ଦ ମହାରାଜ ଯେଉଁ ଶାଳଗ୍ରାମ ପୂଜା କରୁଥିଲେ, ତେଣୁ ସମସ୍ତେ କହିଲେ ଯାଆନ୍ତୁ ଏଇଠି ଆମ ରାଧା ଅଛନ୍ତି, ସେଇଠି ନାରାୟଣ ଅଛନ୍ତି, ଆପଣ ଯାଆନ୍ତୁ ସେଇଠି, କେହି କେହି ତାଙ୍କୁ କ'ଣ ଅପୋଜ୍ କରିନାହାନ୍ତି, କାରଣ ସମୁଦ୍ର ଆଣିଲେ ଇଏ ସ୍ୱୟଂ ଲକ୍ଷ୍ମୀ ଆସୁଛନ୍ତି, ଭଗବାନ ବ୍ୟବସ୍ଥାରେ ସେ ହେଉଛି। ତେଣୁ ସେ ଏଇଭଳି ଭାବରେ ଗୋଟେ ସୁନ୍ଦର ବେଶ ଧାରଣ କରି ସେ ବର୍ଣ୍ଣନା କରାଯିବ, କେତେ ସୁନ୍ଦର ରୂପ ସୁଦ୍ଧା ହୋଇଛି, ଆଉ ପରଶ୍ଳୋକରେ ପାଞ୍ଚ ଛଅରେ ବର୍ଣ୍ଣନା କରାଯିବ, ବହୁତ ସୁନ୍ଦର ରୂପ ଧାରଣ କରିଛି, ଏତେ ସୁନ୍ଦର ରୂପ, ଜଣେ ମୋହିତ ହୋଇଯିବ ଜଣେ ଦେଖିଲେ, ରୂପକୁ ଦେଖିଲେ। ତେଣୁ ସେ ରୂପକୁ ଦେଖି ଯୋଶୀଦ୍ୱା ଏଭଳି ସୁନ୍ଦର ରୂପ ସେ ଧାରଣ କରିଛି ମାୟା ଦ୍ୱାରା, ତେଣୁ ସେ ପ୍ରାବିଶ୍ୟ ଭଗବାନଙ୍କ ନନ୍ଦ କୂଳରେ ଆସି ଯେଉଁ ନନ୍ଦ ମହାରାଜଙ୍କର ଯେଉଁ ରହିଛି ଆଳୟ ତାଙ୍କର କୂଳରେ ଆସି ପହଞ୍ଚିଗଲେ। ତେଣୁ ଏହାପରେ ବର୍ଣ୍ଣନା କରାଯିବ ପୁତନା କିଭଳି ଭାବରେ ସବୁ ଭଗବାନଙ୍କୁ ସେବା କରିଛନ୍ତି, ପ୍ରତିକୂଳ ଭାବରେ ହେଲେ ମଧ୍ୟ ଭଗବାନଙ୍କୁ ସେବା କରିଛନ୍ତି। ତେଣୁ ଏଠି କୁହାଯାଉଛି ଯେ ପୁତନା ଯେଉଁ ଉଦ୍ଧାର ପାଇଲା, ପୁତନାର କୌଣସି ଯୋଗ୍ୟତା ନଥିଲା, ଏହାପରେ ସେଟା ବର୍ଣ୍ଣନା କରାଯିବ। ପୁତନା ଲୋକ ବାଳାଗ୍ନି, ପୁତନାର କୌଣସି ଯୋଗ୍ୟତା ନଥିଲା, ଇଏ ଭଗବାନଙ୍କ କେବଳ ଅହେତୁ କୃପା କ'ଣ ବା ଦୟାଳୁ, ଭଗବାନଙ୍କର ଦୟାଳୁ ତା ଯେଉଁ ରହିଛି ଗୁଣ ଯେଉଁ ରହିଛି, ଏ ଦୟାଳୁତା ଗୋଟେ ଗୁଣ ବା କୃପାଳୁତା କୃପା କୃପା ଗୋଟେ ଗୁଣ ଭଗବାନଙ୍କର, କୃପାଳୁ କିଭଳି ଅହେତୁ ଭାବେ କୃପା କରିଛନ୍ତି, କୌଣସି ଯୋଗ୍ୟତା ନଥିଲା ପୁତନାର। ଲୋକ ବାଳାଗ୍ନି ସେ ପିଲାମାନଙ୍କୁ ହତ୍ୟା କରୁଥିଲା, ବାଳକମାନଙ୍କୁ ହତ୍ୟା କରୁଥିଲା, ଏବଂ ସେ ରାକ୍ଷସୀ କୂଳରେ ଜନ୍ମ ହୋଇଥିଲା, ଏବଂ ରୁଧିରାସନା, ରୁଧିରାସନା କହିଲେ ରୁଧିର ରକ୍ତପାନ କରୁଥିଲା, ଭେଜିଟେରିଆନ୍ ନଥିଲା, ସେ ନନଭେଜ ଫୁଡ଼ ତାର ଥିଲା, ରକ୍ତପାନ କରୁଥିଲା ରୁଧିରାସନା, ଏବଂ ପୁତନା ଲୋକ ବାଳାଗ୍ନି ରାକ୍ଷସୀ ରୁଧିରାସନା ଜିଘା ସହିତ ହରାଇ ତାର ମଧ୍ୟ ନିୟତି ବା ତାର ମଧ୍ୟ ଇଚ୍ଛା ମଧ୍ୟ କିଛି ଉନ୍ନତ ଇଚ୍ଛା ନଥିଲା, ତାର ଯେଉଁ ମନମାଛା ଥିଲା ବହୁତ ନିନ୍ଦନୀୟ ମାଛା ଥିଲା, ଜିଘା ଭଗବାନ ହତ୍ୟା କରିବା ପାଇଁ ଆସିଥିଲା ହରିକୁ, ଜିଘାଂସ ଏବେ ହରେ, କିନ୍ତୁ ସ୍ତନ୍ୟ ଦତ୍ତ୍ୱାବି ସ୍ତନ୍ୟ ଦତ୍ତ୍ୱାବି ସର୍ବତି, କେବଳ ସ୍ତନ୍ୟ ପ୍ରଦାନ କରିଥିଲା, ଆ ଦ୍ୱାରା ସେ ମାଆର କାର୍ଯ୍ୟ କଲା, ସ୍ତନ୍ୟ ପ୍ରଦାନ କରୁଛି, ମାଆର କାର୍ଯ୍ୟ ସ୍ତନ୍ୟ ପ୍ରଦାନ କରନ୍ତି, ତାଙ୍କ ସନ୍ତାନମାନଙ୍କୁ ତାଙ୍କର ପିଲାମାନଙ୍କୁ ସ୍ତନ୍ୟ ପ୍ରଦାନ କରିବେ କି ମାଆର କାର୍ଯ୍ୟ। ତେଣୁ ଏଇଠି କୁହାଯାଇଛି ତାଙ୍କ ସିଦ୍ଧର୍ଶନ ତାଙ୍କ ଟିକାରେ କହିଛନ୍ତି ଭକ୍ତ ବେଶ ମାତ୍ରେଣ ସ୍ୱର୍ଗତି ଦତ୍ତବାନ ଇତ୍ୟର୍ଥ, କେବଳ ସେ ଭକ୍ତ ବେଶ ଧାରଣ କରିଥିଲା, ବହୁତ ସୁନ୍ଦର ରୂପ ଯେଉଁ ଧାରଣ କରିଛି ନା, ବହୁତ ଯେଉଁ ଶୀତୁଆ ବହୁତ ସୁନ୍ଦର ରୂପ ଧାରଣ କରିଛି, ଏ ଭକ୍ତର ବେଶ ଧାରଣ କରିଛି, ମାଆର ବେଶ ଧାରଣ କରିକି ଆସିଛି, ତେଣୁ ଏଇ ବେଶ ମାତ୍ରେଣ ଭକ୍ତ ବେଶ ମାତ୍ରେଣ ସ୍ୱର୍ଗତି ଦତ୍ତବାନ, ସେ ସ୍ୱର୍ଗତି ପାଇଗଲା, ଶ୍ରେଷ୍ଠ ଗତି ପ୍ରାପ୍ତ ହୋଇଗଲା। ଆଉ ଯେଉଁମାନେ ଭକ୍ତ ତାପରେ ସେଇଟା କହିବେ କିଂ ଏ ଷଷ୍ଠ ଅଧ୍ୟାୟରେ ସେପଟେ ଆସିବ। ଆଉ ସେମାନଙ୍କ କଥା କ'ଣ କହିବା, ଯେଉଁମାନେ କିଂ ପୁନଃ କ'ଣ ସେ ସବୁଠୁ ଅଛନ୍ତି, ଏଠି ଅଛନ୍ତି ନା, ପୁତନା ଲୋକବାଳାଗ୍ନି ରାକ୍ଷସୀ ରୁଧିରାସନା ଦୀଘାଂଶକୁ ହରେ ତନନ ଦତ୍ତାବ ସଦ୍ୟତି କିଂ ପୁନଃ ଶ୍ରଦ୍ଧା ବକ୍ତା, ଯେଉଁମାନେ ଶ୍ରଦ୍ଧାର ସହିତ ଭକ୍ତିର ସହିତ କୃଷ୍ଣ ହେ ପରମାତ୍ମନେ ଭଗବାନ କୃଷ୍ଣ ଯିଏ ପରମାତ୍ମା କିଂ ପୁନଃ ଶ୍ରଦ୍ଧା ବକ୍ତା କୃଷ୍ଣ ହେ ପରମାତ୍ମନେ ଯଚ୍ଛନ୍ ପ୍ରିୟତମ କିଂ ନୁ, ସେ କ'ଣ ଦେଇଥିଲା, ବିଷ ପ୍ରଦାନ କରିଥିଲା। କିନ୍ତୁ ଯେଉଁମାନେ ଭଗବାନଙ୍କ ପ୍ରିୟତମ ବସ୍ତୁ ପ୍ରଦାନ କରିବେ ବା ଆମର ପ୍ରିୟତମ ଯେଉଁ ବସ୍ତୁ ରହିଛି ତାକୁ ଯଦି ପ୍ରଦାନ କରିବା, ଯଚ୍ଛନ୍ ପ୍ରିୟତମ କିଂ ରକ୍ତା ତ ମାତରମ ଯଥା ରକ୍ତା, ଯେଉଁମାନେ ଆସକ୍ତ ହୋଇଥିଲେ ଭଗବାନ ଏଇ ଶ୍ଳୋକରେ ଏଇ ଯେଉଁ କୁହାଯାଉଛି, ଭଗବାନ ଯେତେବେଳେ ପାଞ୍ଚ ବର୍ଷ ହୋଇଥିଲେ ସେହି ସମୟରେ ଅଘାସୁର ବଧଟି ଯେଉଁ ହୋଇଥିଲା ଭଗବାନ ନିଜକୁ ବିସ୍ତାର କରିଥିଲେ। ଅଘାସୁର ବଧରେ ବ୍ରହ୍ମା ଯେଉଁ ନେଇଯାଇଥିଲେ ବଛମାନଙ୍କୁ ହରଣ କରିଥିଲେ ଏବଂ ବାଳକମାନଙ୍କୁ ଭଗବାନଙ୍କ ସାଙ୍ଗ ବାଳକମାନଙ୍କୁ ହରଣ କରିଥିଲେ, ଭଗବାନ ନିଜକୁ ବିସ୍ତାର କରିଥିଲେ। ତେଣୁ ଭଗବାନ ଗୋଟିଏ ମା ନ ହୋଇକି ଯେତେ ବୃନ୍ଦାବନରେ ବସିଥିଲେ ଭଗବାନଙ୍କ ସାଙ୍ଗ ବାଳକମାନେ ଥିଲେ ତାଙ୍କ ମାଆଙ୍କର ମଧ୍ୟ ସ୍ତନ୍ୟପାନ କରିଛନ୍ତି, କେବଳ ତାଙ୍କ ମାଆଙ୍କର ସ୍ତନ୍ୟପାନ କରିଛନ୍ତି ତା ନୁହଁ, ବାଛୁରୀମାନଙ୍କର ମା ଗାଭୀମାନଙ୍କର ମଧ୍ୟ ସ୍ତନ୍ୟପାନ କରିଛନ୍ତି ଭଗବାନ ନିଜକୁ ବିସ୍ତାର କରି। କେତେ କେତେ ସଂଖ୍ୟା କହିହେବ ନାହିଁ, ଅଗଣିତ ବୋଲି କୁହାଯାଏ, ଆମେ କହିପାରିବା ନାହିଁ ଏତିକି ସଂକ୍ଷେପ ଥିଲେ ବୋଲି ଭଗବାନଙ୍କ ଅଚିତ ଲୀଳା। ତେଣୁ ଯାହା ହେଉ ଭଗବାନ ଏହିଭଳି ଭାବେ ନିଜକୁ ବିସ୍ତାର କରି ସେମାନଙ୍କ ସ୍ତନ୍ୟପାନ କରିଥିଲେ। ତେଣୁ ତାଙ୍କ କଥା ଆଉ କ'ଣ କହିବା, ଯଚ୍ଛନ୍ ପ୍ରିୟତମ କିଂ ନୁ ରକ୍ତା ତନ୍ ମାତରମ୍ ଯଥା, ତାଙ୍କର ମାଆମାନେ ଯେଉଁଭଳି ଭାବରେ ଏହିଭଳି ଭାବରେ ଭଗବାନ କୃଷ୍ଣଙ୍କୁ ତାଙ୍କର ସ୍ତନ୍ୟ ଦେଇଥିଲେ ପ୍ରଦାନ କରିଥିଲେ, ମନୁଷ୍ୟ ବା ନାରୀମାନେ ହୁଅନ୍ତୁ ବା ଗାଭୀମାନେ ହୁଅନ୍ତୁ ସେମାନେ ସବୁ ତାଙ୍କର ସ୍ତନ୍ୟ ପ୍ରଦାନ କରିଛନ୍ତି ଭଗବାନଙ୍କୁ, ଆଉ ତାଙ୍କ କଥା କ'ଣ କହିବା। ପୁତନା ଏଇଟାକୁ କିମୁତ ନାୟକ କୈମୁତିକ ନାୟକ ବୋଲି କହାଯାଏ, ତାଙ୍କ କଥା କ'ଣ କହିବା, କୈମୁତ ନାୟକ କ'ଣ ନା ପୁତନା ଯିଏକି ଏତେ ସବୁ ପ୍ରକାର ତାର ଅଯୋଗ୍ୟତା ଥିଲା, କୌଣସି ଭଲ ଯୋଗ୍ୟତା ନଥିଲା, କିନ୍ତୁ ତଥାପି ଭଗବାନ ମଧ୍ୟ ତାଙ୍କ ସେବା କରିବା ପାଇଁ ଆସିଥିଲା, ଭଗବାନଙ୍କୁ ହତ୍ୟା କରିବା ପାଇଁ ଆସିଥିଲା, ଏଇସବୁ ଅଯୋଗ୍ୟତା ଭିତରେ ସେ ସ୍ତନ୍ୟ ପ୍ରଦାନ କରାଇଥିଲା, କେବଳ ବିଷ ହିଁ ପାଳନ କରିବା ପାଇଁ ଦେଇଥିଲା, କାଳକୁ ବିଷ ଧରିକି ଆସିଥିଲା, କିନ୍ତୁ ତଥାପି ସେ ତାଙ୍କର ମା ଭଗବାନ କୃଷ୍ଣ ତାଙ୍କର ମା ଯଶୋଦାଙ୍କୁ ଯେଉଁ ସ୍ଥାନ ଦେଇଥିଲେ, ତାଙ୍କର ଧାତ୍ରୀ ଦୁଇ ଜଣ ଧାତ୍ରୀ ଅଛନ୍ତି କୁହାଯାଏ ଅମ୍ବିକା ଏବଂ ପିଳିବା, ଏ ଦୁଇ ଜଣ ଧାତ୍ରୀ ଥିଲେ, ଏମାନଙ୍କୁ ଯେଉଁ ସ୍ଥାନ ପ୍ରଦାନ କରିଛନ୍ତି ଅର୍ଥାତ୍ ଚିତ୍ ଜଗତ ଦେଇଛନ୍ତି, ସେ ଚିତ୍ ଜଗତ ମଧ୍ୟ ପ୍ରଦାନ କରିଥିଲେ ଏଇ ପୁତନାକୁ ଦେଇଥିଲେ। ତେଣୁ ଯେଉଁମାନେ ଏଇଭଳି ଭାବରେ ଭଗବାନଙ୍କର ବହୁତ ଶ୍ରଦ୍ଧାର ସହିତ ବହୁତ ପ୍ରେମର ସହିତ ବହୁତ ତାଙ୍କର ଯେଉଁ ପ୍ରିୟତମ ବସ୍ତୁ ତାଙ୍କର ଯେଉଁ ସବୁଠାରୁ ପ୍ରିୟତମ ବସ୍ତୁ ସେ ବସ୍ତୁକୁ ଯେଉଁମାନେ ପ୍ରଦାନ କରିଛନ୍ତି ଭଗବାନଙ୍କୁ, ତାଙ୍କ କଥା କ'ଣ କହିବେ। ବ୍ରହ୍ମା ସେ କଥା ତାଙ୍କ କହିଛନ୍ତି ଦଶମ ଚଉଦ ଅଧ୍ୟାୟରେ, ଯେଉଁମାନେ ଆପଣ ଆପଣଙ୍କୁ ପତ୍ର ପୁଷ୍ପ ଦେଲେ ମଧ୍ୟ ଆପଣ ତାଙ୍କ ପାଖରେ ବିକ୍ରି ହୋଇଯାଆନ୍ତି, ତେଣୁ ଯେଉଁମାନେ ଏଇ ଯେଉଁ ବ୍ରଜବାସୀମାନଙ୍କୁ ଆପଣ କ'ଣ ପ୍ରଦାନ କରିବେ, ବ୍ରହ୍ମା ଚିନ୍ତା କରିପାରୁନାହାନ୍ତି। ଦଶମ ଚଉଦ ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି ଯେ ଏଇଭଳି ଭାବରେ ଯେଉଁ ଭଗବାନଙ୍କର ଯେଉଁ କରୁଣା ରହିଛି ଏ କରୁଣାକୁ ତୁମେ ଚିନ୍ତା କରିପାରିବ ନାହିଁ, ଭଗବାନ କେତେ କରୁଣାମୟ ସବୁଠି ଅଛନ୍ତି। ଯେଉଁମାନେ ଏଇଭଳି ଭାବରେ ସାମାନ୍ୟ କିଛି ପ୍ରଦାନ କରି ସବୁ ଉନ୍ନତ ଗତି ପ୍ରାପ୍ତ ହେଉଛନ୍ତି, ତେଣୁ ଯେଉଁମାନେ ସବୁକିଛି ତାଙ୍କର ପ୍ରଦାନ କରିଦେଉଛନ୍ତି ଭଗବାନଙ୍କୁ, ଭଗବାନ ତାଙ୍କ ପାଖରେ ନିଜକୁ ବିକି ଦିଅନ୍ତି ଭଗବାନ ତାଙ୍କ ପାଖରେ। ତେଣୁ ଭଗବାନଙ୍କର ଏଇ ଯେଉଁ ଲୀଳା ଯେଉଁ କୃପା ରହିଛି ଏ କୃପା ବିଷୟରେ ଚିନ୍ତା କରିପାରିବା ନାହିଁ, ସେ କଥା ଏଇ ସୁଖଦେବ ଗୋସ୍ୱାମୀ ଏ କଥା ଶୁଣି ନିଜକୁ ଧିକ୍କାର କରିଥିଲେ, ଭଗବାନ ଏତେ କୃପାମୟ, ଭଗବାନ ଏତେ ସୁନ୍ଦର ସୌନ୍ଦର୍ଯ୍ୟ ରହିଛି, ଭଗବାନ ଏତେ ଗୁଣ ରହିଛି, ଭଗବାନଙ୍କ ଏଭଳି ଲୀଳା ସବୁ ରହିଛି, ମୁଁ କାହିଁକି ବ୍ରହ୍ମ ଚିନ୍ତନ କରୁଥିଲି, ବ୍ରହ୍ମ ଯେଉଁ କାଲି ମୁଁ କହୁଥିଲି ବ୍ରହ୍ମ ଅନୁଭୂତି ହେଉଛି ପ୍ରାଥମିକ ଅନୁଭୂତି। ସୁଖଦେବ ଗୋସ୍ୱାମୀ ଏଇ ବ୍ରହ୍ମ ଚିନ୍ତନ କରୁଥିଲେ, କିନ୍ତୁ ଯେତେବେଳେ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଯେତେବେଳେ ଶ୍ରବଣ କଲେ, ଭାଗବତର କେତୋଟି ଶ୍ଳୋକକୁ ଶ୍ରବଣ କଲେ, ପିତା ତାଙ୍କର ବ୍ୟାସଦେବ ତାଙ୍କର ଶିଷ୍ୟମାନ ମାଧ୍ୟମରେ ଏହିସବୁ ଶ୍ଳୋକକୁ ତାଙ୍କୁ ଶିଖେଇକିରି ପଠେଇଥିଲେ ବଣକୁ, କାରଣ ସୁଖ ଯାଇକିରି ଧ୍ୟାନ କରୁଥିଲେ, ଭଗବାନଙ୍କର ବ୍ରହ୍ମ ଧ୍ୟାନ କରୁଥିଲେ, ଭଗବାନଙ୍କ ଧ୍ୟାନ କରୁନଥିଲେ, ବ୍ରହ୍ମ ଚିନ୍ତନ କରୁଥିଲେ ସେ। କିନ୍ତୁ ଯେତେବେଳେ ଭଗବାନଙ୍କର ଏସବୁ ଲୀଳାକୁ ଶ୍ରବଣ କଲେ, ଇଏ ଗୋଟେ ଶ୍ଳୋକ ତା ଦେହରୁ, ଇଏ ଗୋଟେ ଶ୍ଳୋକ, କେତେ ଭଗବାନ କୃପା କମ୍ବା ଯାଏ, ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କର ଆମେ ଶରଣ ଯିବା, ଏଇଟା ଉଦ୍ଧବ କଥା କହିଛନ୍ତି। ତେଣୁ ଏସବୁ ଶୁଣିକିରି ସୁଖଦେବ ଗୋସ୍ୱାମୀ ଭଗବାନଙ୍କର ପ୍ରତି ଆକର୍ଷିତ ହେଇକି ଆସିଲେ, ନିଜକୁ ଧିକାର କରିଛନ୍ତି, ମୁଁ କାହିଁକି ଏତେ ସମୟ ବୃଥା ନଷ୍ଟ କରିଦେଲି ବ୍ରହ୍ମଚିନ୍ତନରେ, ଏତେ ସମୟ ମୋର ନଷ୍ଟ ହେଇଗଲା, ଦିଙ୍ଗ ମେ ମତି ବୋଲି ଜଣେ ଆଚାର୍ଯ୍ୟ କହିଛନ୍ତି, ନିଜ ମତିକୁ ଧିକାର କରିଛନ୍ତି। ତେଣୁ ସେ ଆସିଲେ, ପିତାଙ୍କୁ ଆସିଲେ, ଏ ଭାଗବତଙ୍କୁ ଶ୍ରବଣ କଲେ। ଏ 18,000 ଏଇ ପ୍ରଶ୍ନଟି ଥିଲା, ସେ କିଏ ସ୍ୱର୍ଣ୍ଣକାଳୀ ଋଷି ପଚାରିଛନ୍ତି, ସେ ତ ସହ ବୋଧ, ସେ କେବଳ ଗୋଟିଏ ସ୍ଥାନରେ ଗାଈ ଦୁନିଆ ସ୍ୱାମୀ ଯେତିକି ପ୍ରଭୁପାଦ ମହାରାଜ କହିଛନ୍ତି, ଅଧଘଣ୍ଟାରୁ ଅଧିକ ନୁହଁ, ସେତିକି ସେମାନେ ଗୋଟିଏ ସ୍ଥାନରେ ରହନ୍ତି। ତାହେଲେ କେମିତି ସେ 18,000 ଶ୍ଳୋକ ପାଠ କଲେ, ଶ୍ରବଣ କଲେ, ଏତେ ସମୟ ଧରି କେମିତି ସେ ଶୁଣିଲେ, ଏଇଟାକୁ ଶ୍ଳୋକ କେମିତି ପାଠ କଲେ, ଏବଂ ସୁଖଦେବ ଗୋସ୍ୱାମୀ ମଧ୍ୟ କେମିତି 7 ଦିନ ରହିକି ସେ କଥା କହିଲେ, ଏଇଟା ଆଶ୍ଚର୍ଯ୍ୟ ହେଉଥିଲେ ସ୍ୱର୍ଣ୍ଣକାଳୀ ଋଷିମାନେ। ତେଣୁ ସେ ପ୍ରଶ୍ନର ଉତ୍ତରରେ ସୁଖ ଗୋସ୍ୱାମୀ କହିଛନ୍ତି କଥା, ଆତ୍ମାରାମସ୍ୟ ମୁନୟୋ ନିର୍ଗନ୍ଧା ଗୁରୁକ୍ରମେ କୁର୍ବନ୍ତି ଆୟୁ ଭକ୍ତି ମିତମ୍ଭୂତ ଗୁଣ ହରି। ଭଗବାନଙ୍କର ଏଭଳି ଗୁଣ ରହିଛି ଯେ ସମସ୍ତଙ୍କୁ ଆକର୍ଷଣ କରନ୍ତି, ଆତ୍ମାରାମଙ୍କୁ ମଧ୍ୟ ଆକର୍ଷଣ କରନ୍ତି, ଏ ଶ୍ଳୋକର 61 ଅର୍ଥ ରହିଛି। ତେଣୁ ସମସ୍ତଙ୍କୁ ସେ ଆକର୍ଷଣ କରନ୍ତି। ଏହି ପୁତନ ଲୀଳା, ପୁତନାବଦ୍ଧ ଲୀଳା, ଏ ଷଷ୍ଠ ଅଧ୍ୟାୟ ବର୍ଣ୍ଣନା କରାଯିବ। ତେଣୁ ଏ ଲୀଳାଟି ଭଗବାନ 6 ଦିନ ରହିଥିଲେ, ଏ ଲୀଳାଟି ହୋଇଥିଲା। ତେଣୁ ଆମେ କୌଣସି ଏ ଶ୍ଳୋକ ପାଇଁ ପ୍ରିପେୟାର କରିନଥିଲୁ, ତେଣୁ ଆମେ କହିବାର କିଛି ଯଦି ତ୍ରୁଟି ଥିବ ତାହେଲେ ଆପଣ ମୋତେ ତାକୁ ପରିବର୍ତ୍ତନ ଇଏ କରିପାରିବେ। ଯଦି କିଛି ପ୍ରଶ୍ନ ଅଛି ବା କିଛି ଯଦି କିଛି ସନ୍ଦେହ ରହିଛି ପ୍ରଶ୍ନ ପଚାରି ପାରିବେ। ଆମେ କଥା ବିଷୟ ପୂର୍ବରୁ ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 23 ଶ୍ଳୋକରେ ଶ୍ଳୋକଟି ଅଛନ୍ତି, 23 ଶ୍ଳୋକ କୁହାଯାଇଥାଏ, ଲେଭେ ଗତିଂ ଧାତୃ ଚିତାନ୍। ଧାତୃ ମା'ଙ୍କୁ ଯେଉଁ ସ୍ଥାନ ଦେଇଛି, ଧାତ୍ରୀ ଦୁଇ ଜଣ ଧାତ୍ରୀ ଥିଲେ, ବିଳିମ୍ବା ଏବଂ ଅମ୍ବିକା ବୋଲି କୁହାଯାଉଛି, ସେମାନେ ମଧ୍ୟ ସେହି ସ୍ଥାନ ଦେଇଥିଲେ, ତେଣୁ ଆଙ୍କୁ ମଧ୍ୟ ସେହି ସ୍ଥାନ ଦେଲେ, ଲେଭେ ଗତିଂ ଧାତୃ ଚିତାନ୍। ତେଣୁ ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କର ଆମେ ଶରଣ ଯିବା, ଲେଭେ ଗତିଂ ଧାତୃ ଚିତାନ୍। ତାଙ୍କର ମା ବୃନ୍ଦାବନରେ ଅଛନ୍ତି, କୃଷ୍ଣଙ୍କ ଲୀଳା ବୃନ୍ଦାବନରେ ଚାଲିଛି, ବୈକୁଣ୍ଠରେ କୃଷ୍ଣଙ୍କ ଲୀଳା ନାହିଁ, ତାଙ୍କର ନାରାୟଣ ଲୀଳା ବିଳାସ ଲୀଳା ରହିଛି। କଣ ବା ଦୟାଳୁ, ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ସେଥିପାଇଁ ଏସବୁଟି କୁହାଯାଇଛି, ଉଦ୍ଧବ ଗୀତା କହିଛନ୍ତି, ଆଉ କିଏ ଦୟାଳୁ ବ୍ୟକ୍ତି ହେଇପାରିବେ ନାହିଁ, ସେ ଦୟାଳୁ ବ୍ୟକ୍ତି ଅବଶ୍ୟ ମହାପ୍ରଭୁ ମତ ତାଠାରୁ ଆଉ ପର୍ଯ୍ୟନ୍ତ ମା ଅବଦାନ ନାହିଁ କୁହାଯାଉଛି। କଣ ଆଉ ଶ୍ଳୋକଟି ଆସିବ, ତାଙ୍କ କଥା କ'ଣ କହିବା, କି ମୁଁ ତ ତାଙ୍କ କଥା କ'ଣ କହିବା, ଯେଉଁମାନେ ଏ ଯେଉଁ କୁହାଗଲା ପୂତନା କୁ ଯେଉଁମାନେ ସେ ସ୍ଥାନ ଦେଲେ, ଆଉ ତାଙ୍କ କଥା ଆଉ କ'ଣ କହିବା, ଏଥିରେ କୌଣସି ସନ୍ଦେହ ନାହିଁ, ସମସ୍ତେ ତାଙ୍କ କଥା କଣ କହିବା, ତାଙ୍କ କଥା କହିବା ଡାଉଟ୍ ନାହିଁ।
କିଛି ଡିଫରେନ୍ସ ନାହିଁ
ଆଜ୍ଞା,
କିଛି ଡିଫରେନ୍ସ ନାହିଁ
ସେ ସ୍ୱର୍ଗତି ପ୍ରାପ୍ତ ହେଲା। ସ୍ୱର୍ଗତି ଭଗବାନଙ୍କ ସହିତ ଯେକୌଣସି ଯେକୌଣସି ଉପାୟ, ଯେମିତି ଆପଣଙ୍କର ଛୋଟ ପିଲାଟେ, ଛୋଟ ପିଲା ଗୋଟାଏ ନିୟମ ଛୁଇଁଦେଲା ଆଉ ସେ ଛୋଟ ପିଲା ଜାଣିନି ନିଆଁର ଯେଉଁ ପ୍ରଭାବ ଅଛି ସେଥିରୁ କ'ଣ ସେ ନିଆଁ ପ୍ରଭାବ ପାଇ ପ୍ରାପ୍ତ ହେବନି କି? ଯେଉଁମାନେ ଜାଣିଛନ୍ତି ନିଆଁ ପ୍ରଭାବ ସେମାନେ ଯେଉଁଭଳି ଭାବରେ ନିଆଁ ପ୍ରଭାବ ପାଇବେ, ଛୋଟ ପିଲା ନ ଜାଣିକି ମଧ୍ୟ ନିଆଁ ଛୁଇଁଦେଲେ ସେ ପ୍ରଭାବ ପାଇବେ। ତେଣୁ ପୁତନା ଯେକୌଣସି ଉପାୟରେ ତସ୍ମାତ୍ କେନା ବି ଉପାୟ ନାହିଁ। ସେଥିରୁ ନାରଙ୍ଗରେ କଥା କହିଲେ ଆମେ ଯଦି ଭକ୍ତିରେ ଭଗବାନଙ୍କ ସହିତ ଯୁକ୍ତ ହେଇପାରୁନେ ତାହେଲେ ବୈରଭାବରେ ମଧ୍ୟ ଯୁକ୍ତ ହେଲେ କୌଣସି କେନା ବି ଉପାୟରେ ମନ କୃଷ୍ଣ ନିବାସରେ ଯେକୌଣସି ଉପାୟରେ ମଧ୍ୟ ମନକୁ ଭଗବାନ ପାଖରେ ଲଗାଇବାକୁ ପଡ଼ିବ। ସପ୍ତମ ସ୍କନ୍ଧରେ ଆଗରୁ ଶ୍ଳୋକ ଅଛନ୍ତି, ସେ କହିଛନ୍ତି ଯେ ଯଥା ବୈରାମ ବନ୍ଧେନ, ବୈରଭାବରେ ବା ସତ୍ୟତ ଭାବରେ ଯଦି ଆପଣ ଭଗବାନଙ୍କ ସହିତ ଯୁକ୍ତ ହେଇପାରିବେ, ଯଥା ବୈରାଣ ବନ୍ଧେନ ମର୍ଯ୍ୟ ତନ୍ମୟତା ମିୟା, ଆମେ ଯେଉଁଭଳି ଭାବେ ତନ୍ମୟତା ହେଇପାରିବା ନ ତଥା ଭକ୍ତି ଯୋଗ ସପ୍ତମ ସ୍କନ୍ଧରେ କଥା ଶ୍ଳୋକଟି ଅଛନ୍ତି ପ୍ରଥମ ଅଧ୍ୟାୟରେ, ନ ତଥା ଭକ୍ତି ଯୋଗେନ ଇତିମେ ନିଶ୍ଚିତା ମତି। ନାରଦୁ କହୁଛି ଇଏ ମୋର ନିଶ୍ଚିତ ମତି, କେମିତି କାଲି ଆମେ ଶୁଣିଲେ ତାଙ୍କର ମୋ ମତ, ମୋର ମତ ହେଉଛି ଏଇଟା ସଞ୍ଜୟ କହିଥିଲେ ସେଇଭଳି ଭାବରେ ନାରଦୁରେ କଥା କହିଛନ୍ତି। ଯେଉଁମାନେ ଭୈରଭାବରେ ଭଗବାନ ସବୁ ଯୁକ୍ତ ହେଇକି ତନ୍ମୟତା ପ୍ରାପ୍ତ ହେଉଛନ୍ତି ଏମିତି ଭକ୍ତମାନେ ମଧ୍ୟ ହେଇପାରିବେ ନାହିଁ। ଆଉ ସେ ପ୍ରଭୁପାଦ ମହାରାଜ ତାର ଭାଷାରେ କହିଛନ୍ତି ଯେ ନାରଦମୁନି ଏଇଟା ଦୈନତା କହୁଛନ୍ତି, ନିଶ୍ଚିତ ଭାବରେ ଭକ୍ତମାନେ ଉନ୍ନତ ସ୍ଥିତି ପ୍ରାପ୍ତ ହେବେ। ହଁ ପଶୁ ତାକୁ କହିଛି ନା କ'ଣ କ'ଣ ଆସିନ ସମ୍ବିଷମ ତିଷ୍ଠନ ଭୁଞ୍ଜାମ ପର୍ଯ୍ୟଟନ ମହିମ ଚିନ୍ତୟାନ ଋଷିକେଶ ଅପଶ୍ୟ ତନ୍ମୟମ ଜଗତ, ଦଶମ ଦ୍ୱିତୀୟ ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ସେ ବସିଥିଲା ବେଳେ ଆସିନ ସମ୍ବିଷନ ଯେକୌଣସି କାର୍ଯ୍ୟ କରୁଥିଲା ବେଳେ ବା ଯେକୌଣସି ଶୋଇଥିଲା ବେଳେ ବା ତିଷ୍ଠନ ଯେଉଁ ଥିଲେ ମଧ୍ୟ ଭୁଞ୍ଜାମ ଖାଉଥିଲେ ମଧ୍ୟ ପର୍ଯ୍ୟଟନ ଚାଲୁଥିଲା ବେଳେ ମଧ୍ୟ ସବୁବେଳେ ଚିନ୍ତୟାନ ଋଷିକେଶ ଭଗବାନ ସେ ଚିନ୍ତା କରୁଥିଲା। ତେଣୁ ଅପଶ୍ୟ ତନ୍ମୟମ ଜଗତ ସବୁଠାରେ ସେ ଭଗବାନ ଦେଖୁଥିଲା ଅପଶ୍ୟ ତନ୍ମୟମ ଜଗତ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ସେ ଯେଉଁ ଜଣାପଡ଼ି ହେଇଛି ମାନେ ସେ ଶବ୍ଦ ଭଗବାନ ଯୁକ୍ତ ହେଇସାରିଲା ସେମାନେ ସେ ଏମାନେ ସବୁ ଭଗବାନ ପାର୍ଶ୍ୱ କିଏ କେଉଁ ଭଳିଆ ଯେମିତି ଆସିଥିଲେ ଜୟବିଜୟ ଆସିଥିଲେ କ'ଣ ହିରଣାକି ହିରଣବେଶ ରୂପରେ ଭଗବାନ ଶତ୍ରୁ ରୂପରେ କାର୍ଯ୍ୟ କରୁଥିଲେ। ତେଣୁ ଭଗବାନଙ୍କ ପାର୍ଶ୍ୱ ନ ହେଲେ ଭଗବାନ ଲୀଳାରେ ସାମିଲ ହେଇପାରିବେ ନାହିଁ। ଭଗବାନ ପାର୍ଶ୍ୱ ସେମାନେ ଆସୁଛନ୍ତି ଲୀଳା ଡ୍ରାମା କରୁଛନ୍ତି। ତେଣୁ ଆମର ଡ୍ରାମା ବିଟ୍ ରଖିବା। ଜୟ ଶ୍ରୀ ଭାଗବତଂ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ତାଇ ଗୋ ସମାନ।